ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର କଲେ ଜନଶୁଣାଣି। 2403 ଅଭିଯୋଗ ରହିଛି ଶୁଣାଣି। ରାଉରକେଲା ବିମାନ ବନ୍ଦରର ଉନ୍ନତି ଲାଗି ଦିଆଯାଇଛି 57,60,00,000 ଟଙ୍କା, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀ ନ ବସିଲା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ରତ୍ନଭଣ୍ଡାରର ମରାମତି ଏସ୍ଓପି ସହିତ ଅଲଗା ପ୍ରସ୍ତାବ ଉପରେ ହେଲା ଆଲୋଚନା। ଆଉ ଶ୍ରାବଣ ମାସ 3 ସୋମବାର ଥି ଜଳାଭିଷେକ ଲାଗି ରାଜ୍ୟର ଭିନ୍ ଭିନ୍ ଶିବ ମନ୍ଦିରମାନଙ୍କେ ଭକ୍ତମାନଙ୍କ ଭିଡ଼। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜ ଭୁବନେଶ୍ୱର ନଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠନ ସକାଳ 10 ଉପରବେଳାର 5 ତକ ଅଭିଯୋଗମାନଙ୍କର ଶୁଣାଣି କରିଛନ୍। ଆଜ 2403 ଅଭିଯୋଗର ଶୁଣାଣି ଲାଗି ପଞ୍ଜୀକରଣ ହୋଇଥିଲା। ଆଉ 5,000 ଅଧିକା ଲୋକ ମୁଖ୍ୟମନ୍ତ୍ରୀ ଆଉ ଅଲଗା ମନ୍ତ୍ରୀମାନଙ୍କୁ ଭେଟିଥିଲେ। ଇତାରୁତାରୁ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମଟି କହିଛନ୍ତି ଯେ ସିଧାସଳଖ ଲୋକର ଅଭିଯୋଗ ବାବଦେ ଆଲୋଚନା କରିବା ସହିତ ସମସ୍ୟାର ସଙ୍ଗେ ସଙ୍ଗେ ସମାଧାନ କରାଯାଇଛି। ଫି ସମସ୍ୟାକେ ଗୁରୁତ୍ୱର ସହିତ ବିଚାର କରବାର ଆଉ ଜଲ୍ଦି ନ୍ୟାୟ ଦେବାର ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଶୁଣାଣି ସମିଆତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କର ଉଡ଼ାନ ଯୋଜନାର ଉଡ଼େ ଦେଶ କା ଆମ ନାଗରିକ ଅଧୀନତି ରାଉରକେଲା ବିମାନ ବନ୍ଦରର ବିକାଶ ଲାଗି 57,60,00,000 ଟଙ୍କା ଯୋଗାଇ ଦିଆଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ କହିଛନ୍। ଆଜି ରାଜ୍ୟସଭାର ବିଜୁ ଜନତା ଦଳ ସଦସ୍ୟ ମୁଜିବୁଲ୍ଲା ଖାଙ୍କର ଗୋଟିଏ ପ୍ରଶ୍ନର ଉତ୍ତରଥି ସେ କହିଛନ୍ତି ସେଲ୍ଥି ଅଧିକୃତ ରାଉରକେଲାର ବିମାନ ବନ୍ଦରର ବିକାଶ ଆଉ ବିମାନ ଚଳାଚଳର ଉନ୍ନତି ଲାଗି ପହିଲା କ୍ଷେପେ ବଛାଯାଇଛି। ସେଠାନୁ ଭୁବନେଶ୍ୱରକେ ଗଲା ବଛର ଜାନୁଆରୀନୁ ଏଟିଆର୍ 72 ବିମାନ ଚଳାଚଳ କରୁଛି। ଶ୍ରୀ ନାଇଡୁ କହିଛନ୍ତି ଦେଶେ ଉଡ଼ାନ ଯୋଜନାଟି 2016 ଆଞ୍ଚଳିକ ସ୍ତର୍ଣ୍ଣ ଆର୍ ଦୂରିଆ ଇଲାକାକେ ସଂଯୋଗ ସ୍ଥାପନା ଲାଗି ବିମାନ ବନ୍ଦରର ବିକାଶ କାମ ହାତକି ନିଆଯାଇଛି। ରାଜ୍ୟ ସରକାର ପୁଲିସ୍ ମହାନିର୍ଦ୍ଦେଶକ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟା ମୂଲ କରିଛନ୍। ଏଥିଲାଗି 1988 ବେଚ୍ର ଆଇପିଏସ୍ ଅଧିକାରୀ ଏକେ ରାୟ, 1999 ବେଚ୍ର ଆଇପିଏସ୍ ଅଧିକାରୀ ଏସ୍ଏମ୍ ନରୱେଣ ଆର୍ 1990 ବେଚ୍ର ଆଇପିଏସ୍ ଅଧିକାରୀ ୱାଇବି ଖୁରାନିଆ ତାଲିକାଥି ଅଛନ୍। ଏହି 3 ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ରାଜ୍ୟ ଗୃହ ବିଭାଗ ତରଫୁ ସେମାନଙ୍କର ପୂରା ବାୟୋଡାଟା ଦେବାର ଲାଗି କୁହାଯାଇଛି। ଇନ ଜଣେଇ ଦିଆଯାଇପାରେ ଯେ ଆଇପିଏସ୍ ଅଧିକାରୀ ୱାଇବି ଖୁରାନିଆଙ୍କୁ ଇତିର୍ ଭିତରେ କେନ୍ଦ୍ର ସରକାର ଡେପୁଟେସନ୍ ଅବଧି ଶେଷ ହେବାର ଆଗନୁ ରାଜ୍ୟକେ ଫେରାଇ ଦେଇଛନ୍। ରାଜ୍ୟ କାଳିଆ ଯୋଜନାଟି ମୋଟ 45,67,524 ଜଣ ଛୋଟ ଆଉ ନାମମାତ୍ର ଚାଷୀଙ୍କ ସହିତ 19,12,122 ଭୂମିହୀନ ଚାଷୀ ପରିବାରକେ ସାମିଲ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ହେଲେ ଇ ଯୋଜନାର ଭବିଷ୍ୟତ ଲାଗି ଉଚ୍ଚସ୍ତରୀୟ ବିଚାର ଆଲୋଚନା ଚାଲିଛି। ସେ କହିଛନ୍ ଯେ ଗଲା ଜୁନ୍ ମାସ 18 ଦିନ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 17 କିସ୍ତି ରାଜ୍ୟର 29,73,980 ଜଣଙ୍କୁ ସାହାଯ୍ୟ ଟଙ୍କା ଦିଆଯାଇଛି। ଜମ୍ମୁ କାଶ୍ମୀରରୁ 370 ଧାରା ଉଠାଇଦେବାର ଆଜ 5 ପୁରା ହୋଇଛି। ଏ ବାବଦେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇକରି ସେନର ପ୍ରଶାସନ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଇଟାକେ ନଜରଥି ରଖିକରି ପବିତ୍ର ଅମରନାଥ ଗୁମ୍ଫା ଉଦ୍ଦେଶ୍ୟ ଆଜ ମୂଳ କ୍ୟାମ୍ପନୁ ଯାତ୍ରୀଙ୍କର ଗସ୍ତକେ ସ୍ଥଗିତ ରଖାଯାଇଛି। ଭିନ୍ ଭିନ୍ ଜାଗାର ସୁରକ୍ଷାର୍ଥେ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥାକେ ଅତ୍କା ବ୍ୟାପକ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସାମାଜିକ ଗଣମାଧ୍ୟମଟି ଇ ଦିବସକେ ମନେ ପକାଇକରି କହିଛନ୍ତି ସାରା ଦେଶେ ଗୋଟେ ବିଧାନ, ଗୋଟେ ଚିହ୍ନ ଆର୍ ଗୋଟେ ପ୍ରଧାନ ବ୍ୟବସ୍ଥା ସ୍ଥାପିତ ହେବାର ଆଜ 5 ପୁରା ହୋଇଛି। ଏଥିଲାଗି ସେ ଦେଶର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ନିର୍ବାଚନଥି ଅନିୟମିତତା ଅଭିଯୋଗ ବାବଦ ମାମଲାର ପ୍ରାଥମିକ ଶୁଣାଣି କରିକରି ହାଇକୋର୍ଟ 3 ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍। ଝାରସୁଗୁଡ଼ା ବିଧାନସଭା ନିର୍ବାଚନଥି ମିଚ୍ ସତ୍ୟପାଠ ଦାଖଲ ଅଭିଯୋଗ ନେଇକରି ବିଜେଡ଼ିର ହାରିଯାଇଥିବାର ପ୍ରାର୍ଥୀ ଦୀପାଲି ଦାସକର ତରଫୁ ଆଗତ ଆବେଦନ ଉପରେ ହାଇକୋର୍ଟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଜବାବ ଦାଖଲ କରବାରକେ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଆର୍ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କୁ ଭିଲ୍ ଜବାବ ଦାଖଲ କରବାରକେ କୁହାଯାଇଛି। ଆଇବା ମାସ 23 ଦିନ ଇତାର ଫେର୍ ଶୁଣାଣି କରାଯିବା। ଓଡ଼ିଶାର ଆଦିବାସୀଙ୍କ ବିକାଶ ଲାଗି ପେସା ଆଇନ କାର୍ଯ୍ୟକାରୀ କରାଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫୁ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଶ୍ରୀ ନାୟକ କହିଛନ୍ ଯେ ଇ ଆଇନ ଓଡ଼ିଶାର ଲାଗୁ କରିବା ଲାଗି ବିଜେପି ସରକାର ପଦକ୍ଷେପ ନେଉଛନ୍। ଅନୁସୂଚିତ ଜନଜାତିର ବିକାଶକେ ତୃପ୍ତି କରିବା ଲାଗି ଇ ପଦକ୍ଷେପ ନିଆଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ବିଧାନସଭାର ଆଇବା ଅଧିବେଶନଟି ଇ ବାବଦେ ବିଲ୍ ଆନବାର୍କେ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତାତି ଆଜି ପୁରୀ ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହୋଇଯାଇଛି। ଇତି ପାଞ୍ଚଟା ନୋ ଛଅଟା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଖାସକରି ରତ୍ନଭଣ୍ଡାରକେ ନେଇକରି ବୈଠକଟି ଟିକିନିଖି ଭାବେ ଆଲୋଚନା କରାଯାଇଛି। ପ୍ରାଥମିକ ଭାବେ ରତ୍ନଭଣ୍ଡାରତି ଥିବା ପୁର୍ଣ୍ଣା ଆଲମିରା ଆର୍ ସିନ୍ଧୁକ୍କେ ସ୍ଥାନାନ୍ତର ଆର୍ ରତ୍ନଭଣ୍ଡାର ମରାମତି କରାଯିବା ଲାଗି ଏସ୍ଓପି ତିଆରି କରାଯାଇଛି। ଏଠାକେ ରାଜ୍ୟ ସରକାରଙ୍କ ପାଖକେ ପଠାଯାଇକରି ପରବର୍ତ୍ତୀ ପଦକ୍ଷେପ ନିଆଯିବା। ଏତା ସହିତ ଶ୍ରୀମନ୍ଦିର ଜମିକେ ନେଇକରି ବୈଠକଟି ଆଲୋଚନା ହୋଇଥିବା ବେଳେ ସ୍ୱତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇକରି ରାଜ୍ୟ ସରକାରଙ୍କ ପାଖକେ ପଠାଯିବା। ଅର୍ପଣ ଚାଉଲକେ ନେଇକରି ମୁଖ୍ୟ ପ୍ରଶାସକ ଆର୍ ଜିଲ୍ଲାପାଳ ସମ୍ପୃକ୍ତ ନିଯୋଗ ସାଙ୍ଗେ ଆଲୋଚନା କରିକି ଆଗକେ ପଦକ୍ଷେପ ନେବେ। ରାଜ୍ୟ ସରକାରଙ୍କ ତରଫ ଅଧିକୃତ ନିଯୁକ୍ତି ସଂସ୍ଥା ତରଫ ଶ୍ରୀମନ୍ଦିର ନିଯୁକ୍ତି ଦିଆଯିବା ବୋଲି ପରିଚାଳନା କମିଟି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଶ୍ରାବଣ ମାସର ତିନି ନମ୍ଘର ସୋମବାର ଉଦେ ଆଜି ଭିନ୍ ଭିନ୍ ଶୈବପୀଠନ କାଉଡ଼ିଆମାନଙ୍କ ଭିଡ଼ ଦେଖିବାରକେ ମିଳିଥିଲା। ଶ୍ରାବଣ ସୋମବାର ଅବସରରେ ରାଜ୍ୟପାଳ ରଘୁବର ଦାସ ସାମାଜିକ ଗଣମାଧ୍ୟମଟି ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍। ଜାମସେଦପୁରଠାରେ ଜଳାଭିଷେକ ଯାତ୍ରା ମହୋତ୍ସବଟି ସେ ସାମିଲ ହୋଇଥିଲେ। ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣି, ଲୋକନାଥଙ୍କ ପୀଠ, ପଞ୍ଚମହାଲିଙ୍ଗେଶ୍ୱର ଶୈବପୀଠନ ପାଏନ୍ ଢାଲବାର ଲାଗି କାଉଡ଼ିଆମାନଙ୍କର ଜବର ଭିଡ଼ ହେବାର ଦେଖାଦେଇଥିଲା। ସମ୍ବଲପୁର ଜିଲ୍ଲାର ହୁମାର ବିମଳେଶ୍ୱର ବାବା, ମାନେଶ୍ୱର ମାନ୍ଧାତା ବାବା, ହାତୀବାଡ଼ି ପାଖର କଳ୍ପେଶ୍ୱର ବାବା, ଜମନକିରା ପାଖର ମୁକ୍ତେଶ୍ୱର ବାବା ଆଉ ସମ୍ବଲପୁର ସହରର ବାଲିବନ୍ଧାର ସୋମନାଥ ବାବା, ବୁଢ଼ାରଜାର କୋଶଳେଶ୍ୱର ବାବା, ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା ଆର୍ ଦୁର୍ଗାପାଲିର ଗୁଡ଼େଶ୍ୱର ବାବାଙ୍କ ସହିତ ଶିବମନ୍ଦିର ବାଣ୍କେ ଆଜି ଭୋର୍ନୁ ଭକ୍ତମାନଙ୍କର ଭିଡ଼ ଲାଗି ରହିଥିଲା। ବଲାଙ୍ଗୀର ହରିଶଙ୍କର ଶୈବପୀଠନ ବିଲ୍ ପାଏନ୍ ଚଢ଼ାବା ଲାଗି ଗଲା ରାତିନୁ କାଉଡ଼ିଆମାନଙ୍କର ଭିଡ଼ ହୋଇଥିଲା। ସୁବର୍ଣ୍ଣପୂର୍ଣ୍ଣ ଭିଲ୍ ଅଷ୍ଟଶମ୍ଭୁ ବାବା, ସୁବର୍ଣ୍ଣ ମେରୁ, ରାମେଶ୍ୱର, ଗୋକନେଶ୍ୱର ସହିତ ଭିନ୍ ଭିନ୍ ଶୈବପୀଠମାନଙ୍କେ ଜଳାଭିଷେକ ଲାଗି କାଉଡ଼ିଆମାନଙ୍କର ଜବର ଭିଡ଼ ହୋଇଥିଲା। ବୌଦ୍ଧ ଜିଲ୍ଲାର ଐତିହାସିକ ଗନ୍ଧରାଡ଼ି ପୀଠ ସହିତ ଭିନ୍ ଭିନ୍ ଶିବମନ୍ଦିରମାନଙ୍କେ କାଉଡ଼ିଆମାନଙ୍କର ଭିଡ଼ ହୋଇଥିଲା। କାଉଡ଼ିଆମାନେ ଯେନ୍ତା ଶାନ୍ତି ଶୃଙ୍ଖଳାତି ପାଏନ୍ ଢାଲିପାରିବେ ସେଥିର୍ଲାଗି ମନ୍ଦିର କମିଟିମାନଙ୍କ ତରଫ ପ୍ରସ୍ତୁତି କରାଯାଇଥିଲା। ନୂଆପଡ଼ା ଜିଲ୍ଲା ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ତରଫ ଗଣ୍ଡାବାହାଲି ଗାଁ ଏ ବଛର ବର୍ଷା ସାହିତ୍ୟ ଆସର ଶ୍ରାବଣୀ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହନକର ଅଧ୍ୟକ୍ଷତାତି ହୋଇଥିବା ସାରସ୍ୱତ ଆସରଟି ବହୁତ ଶିକ୍ଷାବିତ୍ ଯୋଗ ଦେଇକରି ସାହିତ୍ୟର ଭିନ୍ ଭିନ୍ ଦିଗ ଆର୍ ସଂସ୍କୃତି ଉପରେ ଆଲୋଚନା କରିଥିଲେ। ଗାଁ ଗହଲନ ତଲସ୍ତନ୍ନୁ ଋଣ ପରିମାଣ 25,46,000 କୋଟି ଟଙ୍କାକେ ବଢ଼ିଛେ ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍। ଲୋକସଭାନ ଇ ବାବଦେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍ ଯେ କିଷାନ କ୍ରେଡିଟ୍ କାର୍ଡ଼ ଅଧୀନତି ଚାଷୀମାନଙ୍କୁ 9,82,000 କୋଟି ଟଙ୍କାର ଫସଲ ଋଣ ଦିଆଯାଇଛେ। ଗଲା 2014 ମସିହାତି ଇଟା 4,24,000 କୋଟି ଟଙ୍କାତି ସୀମିତ ଥିଲା। କୃଷକ କଲ୍ୟାଣ ଆଉ କୃଷିଜାତ ଦ୍ରବ୍ୟର ଉନ୍ନତି ଲାଗି ସରକାର ବହୁତଟେ ପଦକ୍ଷେପ ନେଇଛନ୍ ବୋଲି ସେ ସୂଚନା ଦେଇଛନ୍। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାଟି ଆର୍ଥିକ ଅନ୍ତର୍ଭୁକ୍ତିକରଣକେ ସୁନିଶ୍ଚିତ କରିବାର ଲକ୍ଷ୍ୟ ନେଇକରି 52 କୋଟିନୁ ଅଧିକା ଜମାଖାତା ଖୋଲାଯାଇଛି ବୋଲି ସେ ସୂଚନା ଦେଇଛନ୍। କେନ୍ଦ୍ର ସରକାର ପ୍ୟାରିସ୍ ଅଲମ୍ପିକ୍ ଉପରେ ଗୋଟିଏ ସ୍କାରକୀ ଡାକଟିକେଟ୍ ଜାରି କରିବେ। ସାମାଜିକ ଗଣମାଧ୍ୟମ ଜରିଏ ଭାରତୀୟ ଡାକ ବିଭାଗ ଏ ବିଷୟ ଘୋଷଣା କରିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆର୍ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ଏଥିଲାଗି ହେବାରକେ ଥିବା କାର୍ଯ୍ୟକ୍ରମଟି ଯୋଗ ଦେବେ। ମନ୍ତ୍ରଣାଳୟ ତରଫ ମିଳିଥିବା ସୂଚନା ଅନୁସାରେ କ୍ରୀଡ଼ା ଆଉ କ୍ରୀଡ଼ାବିତ୍ଙ୍କ ଲାଗି ଭାରତର ଉତ୍ସାହ ଆର୍ ସମର୍ଥନ ପ୍ରତୀକ ଭାବେ ଏହି ଅଲମ୍ପିକ୍ ଡାକଟିକେଟ୍ ପ୍ରଚଳନ ହେବା। ଝାଡ଼ଖଣ୍ଡ ଆର୍ ଉତ୍ତର ଓଡ଼ିଶା ଉପରେ ଆଇବାକାଲ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଇତାର ପ୍ରଭାବତି ଆଇବାକାଲ ସକାଲ ବେଲାନୁ ବର୍ଷା ବଢ଼ବା। ଆଇବା ବୁଧବାର ଦିନ ସମ୍ବଲପୁର, ଦେବଗଡ଼ ସହିତ ଉତ୍ତର ଆର୍ ପଶ୍ଚିମ ଓଡ଼ିଶାର କେତେଟା ଜିଲ୍ଲାତି ଜବର ବର୍ଷା ହୋଇପାରେ। ଗୁରୁବାର ଦିନ ପଶ୍ଚିମ ଆଉ ରାଜ୍ୟର ଭିତରିଆ ଇଲାକା ନବିଲ୍ ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱରନ କଲେ ଜନଶୁଣାଣି। 2,403 ଅଭିଯୋଗ ରହିଛେ ଶୁଣାଣି। ରାଉରକେଲା ବିମାନ ବନ୍ଦରର ଉନ୍ନତି ଲାଗି ଦିଆଯାଇଛି 57,60,00,000 ଟଙ୍କା କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀ ନ ବସିଲା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ରତ୍ନଭଣ୍ଡାରର ମରାମତି ଏସ୍ଓପି ସହିତ ଅଲଗା ପ୍ରସ୍ତାବ ଉପରେ ହେଲା ଆଲୋଚନା। ଆଉ ଶ୍ରାବଣ ମାସର ତିନି ନମ୍ଘର ସୋମବାରଟି ଜଳାଭିଷେକ ଲାଗି ରାଜ୍ୟର ଭିନ୍ ଭିନ୍ ଶିବମନ୍ଦିରମାନଙ୍କେ ଭକ୍ତମାନଙ୍କର ଭିଡ଼। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।